ହ୍ୟାଲୋ,
ହଁ କିଏ ରହ?
ଏବେ ଆଉ ଲେଖୁଛି
ହଁ ଦେଖ ଦେଖା ଦେଲା